ଆକାଶବାଣୀ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ଚନ୍ଦ୍ରପୁର ଓ ଗଡ଼ଚିରୋଲିଠାରେ ନିର୍ବାଚନ ପ୍ରଚାର କରିବେ। ସାଧାରଣ ନିର୍ବାଚନରେ ଯୁବବର୍ଗ ଓ ସହରାଞ୍ଚଳ ମତଦାତାଙ୍କୁ ଅଧିକରୁ ଅଧିକ ସାମିଲ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କେତେକ ଅଭିନବ ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ରୁଷରେ ନିର୍ମିତ ହେଉଥିବା ଭାରତର ଦୁଇଟି ନୌ ଯୁଦ୍ଧ ଜାହାଜ ଚଳିତ ବର୍ଷ ଶେଷ ଆଡ଼କୁ କାର୍ଯ୍ୟକ୍ଷମ ହେବ। ଛତିଶଗଡ଼ର ସୁକ୍ମା ଜିଲ୍ଲାର ଦୁଇଟି ସ୍ଥାନରୁ ନିରାପତ୍ତା ବାହିନୀ ବହୁ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛି। ଏବଂ ଆଇପିଏଲ୍ର ଏକ ମ୍ୟାଚ୍ରେ ଗତକାଲି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଗୁଜରାଟ ଟାଇଟନ୍ସକୁ 33 ରନ୍ରେ ପରାସ୍ତ କରିଛି। ଆଜି ସନ୍ଧ୍ୟା 7:30 ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର ଗସ୍ତ କରି କେତେକ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ। ଏହି ଅବସରରେ ଶ୍ରୀ ମୋଦି ଚନ୍ଦ୍ରପୁର ଲୋକସଭା ଆସନରେ ଦଳ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ସୁଧୀର ମୁଙ୍ଗତିୱାର ଏବଂ ଗଡ଼ଚିରୋଲି ଆସନରୁ ନିର୍ବାଚନ ଲଢୁଥିବା ବର୍ତ୍ତମାନର ସାଂସଦ ଅଶୋକ ନେତାଙ୍କ ଲାଗି ପ୍ରଚାର କରିବେ। ଏହି ଅବସରରେ ମୋରୁଆ ବିମାନ ବନ୍ଦର ପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ଏକ ଜନସମାବେଶରେ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ରାଜ୍ୟ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସମେତ ମହାୟୁତି ମେଣ୍ଟର ନେତାମାନେ ମଧ୍ୟ ଉପସ୍ଥିତ ରହିବେ। ସେହିପରି ଆସନ୍ତା 10 ଦିନ ଶ୍ରୀ ମୋଦି ରାମଟେକ୍ ଲୋକସଭା ଆସନରୁ ମହାୟୁତି ପ୍ରାର୍ଥୀ ରାଜୁ ପାର୍ଭେଙ୍କ ସପକ୍ଷରେ କାହ୍ନନ୍ଠାରେ ପ୍ରଚାର କରିବେ। ଚଳିତ ମାସ 19 ପୂର୍ବାଞ୍ଚଳ ବିଦର୍ଭର ନାଗପୁର, ରାମଟେକ୍, ହାନ୍ଦ୍ରାପୁର, ଗଡ଼ଚିରୋଲି ଚିମୁର ଏବଂ ଭାନ୍ଦ୍ରା ଗୁଣ୍ଡିଆ ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଛତିଶଗଡ଼ର ବସ୍ତର ଜିଲ୍ଲାରେ ଏକ ନିର୍ବାଚନୀ ର୍ୟାଲିରେ ଯୋଗଦେବେ। ବସ୍ତରଠାରୁ ବିଜୟ ସଂକଳ୍ପ ଶଙ୍ଖନାଦ ର୍ୟାଲି ଆରମ୍ଭ ହେବ ବୋଲି ରାଜ୍ୟ ଜଙ୍ଗଲ ମନ୍ତ୍ରୀ କେଦାର କାଶ୍ୟପ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ବସ୍ତର ଲୋକସଭା ନିର୍ବାଚନ ମଣ୍ଡଳୀର ଭାନୁପୁରୀ ଅନ୍ତର୍ଗତ ଆମାବାଲାଠାରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଲୋକସଭା ଆସନ ପାଇଁ ଆସନ୍ତା 19 ମତଦାନ ହେବ। ଛତିଶଗଡ଼ରେ ଏପ୍ରିଲ 19, 26 ଏବଂ ମଇ 7 3 ପର୍ଯ୍ୟାୟରେ 11 ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, 2019 ଲୋକସଭା ନିର୍ବାଚନରେ ବିଜେପି 9 ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ ସେତେବେଳେ 2 ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। 2014 ନିର୍ବାଚନରେ ବିଜେପି 10 ଆସନ ପାଇଥିବାବେଳେ କଂଗ୍ରେସ 1 ଆସନ ହାସଲ କରିଥିଲା। ଆଗାମୀ ସାଧାରଣ ନିର୍ବାଚନରେ ଯୁବବର୍ଗ ଏବଂ ସହରାଞ୍ଚଳ ମତଦାତାଙ୍କୁ ଅଧିକରୁ ଅଧିକ ସାମିଲ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କେତେକ ଅଭିନବ ଉପାୟ କାର୍ଯ୍ୟକାରୀ କରାଯାଉଛି। ଏହି ଅବସରରେ ନିର୍ବାଚନ ଆୟୋଗ ସାମାଜିକ ଗଣମାଧ୍ୟମରେ ନିର୍ବାଚନ ସମ୍ପର୍କିତ ତଥ୍ୟ ସମ୍ଭଳିତ ଟର୍ଣ୍ଣିଂ 18 ଏବଂ ୟୁ ଆର୍ ଦ ୱାନ୍ 2 ଅଭିଯାନ ଆରମ୍ଭ କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ଯୁବବର୍ଗ ଯେଭଳି ଅଧିକରୁ ଅଧିକ ଅଂଶଗ୍ରହଣ କରିପାରିବେ ଏବଂ ଏଥିସହିତ ବିଗତ ନିର୍ବାଚନଗୁଡ଼ିକରେ ସହରାଞ୍ଚଳ ଓ ଯୁବବର୍ଗଙ୍କ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ହେଉଛି ଟର୍ଣ୍ଣିଂ 18 ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ସେହିପରି ୟୁ ଆର୍ ଦ ୱାନ୍ ଅଭିଯାନ ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବା ବିଭିନ୍ନ ପକ୍ଷଙ୍କର ଅବଦାନକୁ ଚିହ୍ନଟ କରିବା ସହିତ ଏହାର ପ୍ରଶଂସା କରିବା ହେଉଛି ନିର୍ବାଚନ ଆୟୋଗଙ୍କ ଉଦ୍ଦେଶ୍ୟ। ଏହାଛଡ଼ା ନିର୍ବାଚନ ପ୍ରକ୍ରିୟା ସମୟରେ ଭୁଲ୍ ତଥ୍ୟ ତଥା ମିଛ ସମ୍ଭାଦର ପ୍ରସାରକୁ ରୋକିବା ଦିଗରେ ମଧ୍ୟ ନିର୍ବାଚନ ଆୟୋଗ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। 2047 ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଯାତ୍ରାରେ ସାମିଲ ହେବା ଲାଗି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଯୁବ ପେସାଦାରମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗତକାଲି ବିହାର ବୋଧଗୟାସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର 6ଠ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଧନକଡ଼ ଦେଶର ଯୁବବର୍ଗ ଏବଂ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ମାର୍ଗଦର୍ଶକ ରୂପେ ଅଭିହିତ କରିବା ସହିତ ଭାରତର ଅଭିବୃଦ୍ଧି ଦିଗରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ନିଜର ପ୍ରତିଭାକୁ ବିନିଯୋଗ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି କୃତି ଛାତ୍ରଛାତ୍ରୀମାନଙ୍କୁ ଏମ୍ବିଏ ଡିଗ୍ରୀ ପ୍ରଦାନ କରିଥିଲେ। ଏହି ସମାବର୍ତ୍ତନ ଉତ୍ସବରେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ଆଇଆଇଏମ୍ ବୋଧଗୟାର ଅଧ୍ୟକ୍ଷଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷରେ ନିର୍ମିତ ହେଉଥିବା ଭାରତ 2 ନୌଯୁଦ୍ଧ ଜାହାଜ ଚଳିତ ବର୍ଷ ଶେଷ ଆଡ଼କୁ କାର୍ଯ୍ୟକ୍ଷମ ହେବ। ରୁଷ ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଏହାର ନିର୍ମାଣ ବିଳମ୍ବିତ ହୋଇଛି। ପ୍ରଥମ ଯୁଦ୍ଧ ଜାହାଜଟିର ନାମ ଆଇଏନ୍ଏସ୍ ତୁସିଲ୍ ରଖାଯିବାକୁ ଥିବାବେଳେ ଦ୍ୱିତୀୟ ଜାହାଜର ନାମ ଆଇଏନ୍ଏସ୍ ତାମଲ୍ ରଖାଯିବାକୁ ସ୍ଥିର କରାଯାଇଛି। ମେଟେରିଆଲ୍ ମହାନିର୍ଦ୍ଦେଶାଳୟର ମୁଖ୍ୟଙ୍କ ସମେତ ଭାରତୀୟ ନୌସେନାର ଏକ ଦଳ ନିକଟରେ ରୁଷ୍ର ଜାହାଜ କାରଖାନା ପରିଦର୍ଶନ କରିବାବେଳେ ନୌଜାହାଜ କାର୍ଯ୍ୟର ତଦାରଖ କରିଥିଲେ। ଏହି ଦୁଇ ନୌଜାହାଜ ଆସନ୍ତା ଅଗଷ୍ଟ ଏବଂ ଡିସେମ୍ବରରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ପ୍ରଥମ ଜାହାଜଟି ରୁଷ୍ର ଜଳଭାଗରେ ଅଭ୍ୟାସ ଆରମ୍ଭ କରିଥିବାବେଳେ ଖୁବ୍ ଶୀଘ୍ର ଭାରତୀୟ ନୌବାହିନୀକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ସେଥିପାଇଁ ଭାରତୀୟ ଟିମ୍ ଖୁବ୍ ଶୀଘ୍ର ରୁଷ୍ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବିଦେଶୀ କାରଖାନାରେ ନିର୍ମିତ ହେଉଥିବା ଏହି ଦୁଇଟି ନୌ ଯୁଦ୍ଧଜାହାଜ ଭାରତ ପାଇଁ ଶେଷ ଆମଦାନୀ ଜାହାଜ ହେବ ବୋଲି ଆଶା କରାଯାଉଛି। ଏବେ ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ନୌଜାହାଜ ନିର୍ମାଣ କାର୍ଯ୍ୟକୁ ପ୍ରୋହାହନ ଦିଆଯାଉଛି। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ଭାରତୀୟ କାରଖାନାରେ ଜାହାଜ ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି। ଛତିଶଗଡ଼ର ସୁକ୍ମା ଜିଲ୍ଲାର ଦୁଇଟି ସ୍ଥାନରେ ମାଓବାଦୀଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ବହୁ ପରିମାଣର ବିସ୍ଫୋରକ ସାମଗ୍ରୀକୁ ନିରାପତ୍ତା ବାହିନୀ ଗତକାଲି ଉଦ୍ଧାର କରିଛି। ସିଆର୍ପିଏଫ୍ର କୋବ୍ରା ଓ ବସ୍ତର ବାଟାଲିୟନ୍ର ମିଳିତ ତଲାସୀ ବେଳେ କିସ୍ତାରାମ ଥାନା ଅଧୀନ ତୋଣ୍ଡାମାର୍କା ଓ ଦାବାମାର୍କା ଅଞ୍ଚଳରୁ ଏହିସବୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏଥିମଧ୍ୟରେ 350 ଜିଲେଟିନ୍ ଷ୍ଟିକ୍, 105 ଇଲେକ୍ଟ୍ରିକ୍ ଡିଟୋନେଟର, ଗୋଟିଏ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର, 22 ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର ପ୍ରୋଜେକ୍ଟର, 5 କିଲୋଗ୍ରାମ ଓଜନର ବିସ୍ଫୋରକ ସାମଗ୍ରୀ ଏବଂ ମାଓବାଦୀ କାଗଜପତ୍ର ରହିଛି। ଆମର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30ରେ ପ୍ରସାରଣ କରାଯିବ। ଏହାର ବିଷୟବସ୍ତୁ ରହିଛି ସାଧାରଣ ଜନତାଙ୍କ ଲାଗି ଉପଲବ୍ଧ ପେନ୍ସନ୍ ବ୍ୟବସ୍ଥା। ଅର୍ଥନୀତି ବିଶାରଦ ବଲୱନ୍ତ ଜେନ୍ ଓ ଶରଦ କୋହଲି ବିଶେଷଜ୍ଞ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୋତାମାନଙ୍କର ଏ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ନିଜର ପ୍ରଶ୍ନ ପଚାରିବା ଲାଗି 011-234-21050 ଏବଂ 011-233-1444 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ସେମାନେ 928-90-940-44 ନମ୍ଘରକୁ ହ୍ୱାଟ୍ସଆପ୍ ମେସେଜ୍ କରି ପ୍ରଶ୍ନ ପଚାରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହାବ୍ୟତୀତ ନ୍ୟୁଜ୍ ଅନ୍ ଏୟାର .gov.in ଏବଂ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ଉପଲବ୍ଧ ହେବ। କ୍ରିକେଟ୍ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଗତକାଲି ଅନୁଷ୍ଠିତ ଆଇପିଏଲ୍ର ଏକ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଗୁଜରାଟ ଟାଇଟନ୍ସକୁ 33 ରନ୍ରେ ପରାସ୍ତ କରିଛି। 164 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ 18 ଓଭର ଓ 5 ବଲ୍ରେ 130 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ ସାଇ ସୁଦର୍ଶନ ସର୍ବାଧିକ 31 ରନ୍ ସଂଗ୍ରହ କରିଥିଲେ। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ୟଶ ଠାକୁର 5 ୱିକେଟ୍ ଅକ୍ତିଆର କରିଥିବାବେଳେ କୃଣାଲ ପାଣ୍ଡ୍ୟା 3 ୱିକେଟ୍ ନେଇଥିଲେ। ୟଶ ଠାକୁରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ 20 ଓଭରରେ 5 ହରାଇ ଦଳ 163 ରନ୍ ସଂଗ୍ରହ କରିଥିଲା। ମାର୍ସ ଟ୍ୱିନ୍ସ ସର୍ବାଧିକ 58 ରନ୍ ସଂଗ୍ରହ କରିଥିଲେ। ତେବେ ଗୁଜରାଟ ଟାଇଟନ୍ସର ଉମେଶ ଯାଦବ ଓ ଦର୍ଶନ ନାଲକଣ୍ଡେ 2 ଲେଖାଏଁ ୱିକେଟ୍ ନେଇଥିବାବେଳେ ରଶିଦ୍ ଖାଁ 1 ୱିକେଟ୍ ଅକ୍ତିଆର କରିଥିଲେ। ଗତକାଲି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ପ୍ରଥମ ଆଇପିଏଲ୍ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 29 ରନ୍ରେ ହରାଇ ଦେଇଥିଲା। 235 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭରରେ 205 ରନ୍ ସଂଗ୍ରହ କରିଥିଲା। ଆଜି ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ଠାରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ଏହା ସନ୍ଧ୍ୟା 7:30ରେ ଖେଳାଯିବ। ମଣ୍ଟେକାର୍ଲୋଠାରେ ଅନୁଷ୍ଠିତ ମଣ୍ଟେକାର୍ଲୋ ମାଷ୍ଟର୍ସ ସିଙ୍ଗଲ୍ସ ମେନ୍ ଡ୍ରରେ ସୁମିତ ନାଗଲ 42 ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ଭାବେ ଚୂଡ଼ାନ୍ତ ଯୋଗ୍ୟତା ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ସେ ଆର୍ଜେଣ୍ଟିନାର ଫାକୁଣ୍ଡୋ ଦିଆଜୋ ଏସ୍କୋଷ୍ଟାଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି। ବିଶ୍ୱର 95ତମ ର୍ୟାଙ୍କ୍ଧାରୀ ନାଗଲ ବିଶ୍ୱର 55ତମ ସ୍ଥାନରେ ଥିବା ପ୍ରତିଦ୍ୱନ୍ଦ୍ୱୀ ଫାକୁଣ୍ଡୋକୁ 7-5, 2-6 ଏବଂ 6-2 ସେଟ୍ରେ ପରାସ୍ତ କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ଚନ୍ଦ୍ରପୁର ଓ ଗଡ଼ଚିରୋଲିଠାରେ ନିର୍ବାଚନ ପ୍ରଚାର କରିବେ। ସାଧାରଣ ନିର୍ବାଚନରେ ଯୁବବର୍ଗ ଓ ସହରାଞ୍ଚଳ ମତଦାତାଙ୍କୁ ଅଧିକରୁ ଅଧିକ ସାମିଲ କରାଇବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କେତେକ ଅଭିନବ ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ରୁଷ୍ରେ ନିର୍ମିତ ହେଉଥିବା ଭାରତର 2 ନୌଯୁଦ୍ଧ ଜାହାଜ ଚଳିତ ବର୍ଷ ଶେଷ ଆଡ଼କୁ କାର୍ଯ୍ୟକ୍ଷମ ହେବ ଏବଂ ଆଇପିଏଲ୍ର ଏକ ମ୍ୟାଚ୍ରେ ଗତକାଲି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଗୁଜରାଟ ଟାଇଟନ୍ସକୁ 33 ରନ୍ରେ ପରାସ୍ତ କରିଛି। ଆଜି ସନ୍ଧ୍ୟା 7:30ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ।